ആകാശവാണി. ସତ୍ୟବ୍ରତ ବେହୁରା ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂ ଏବଂ ଆର୍ ମହାଦେବନ୍। ଓମାନ ଉପକୂଳରେ ବୁଡ଼ିଯାଇଥିବା ତେଲ ଟ୍ୟାଙ୍କରରୁ ନଅ ଭାରତୀୟ ଉଦ୍ଧାର, ଜଣେ ମୃତ। ସୁପ୍ରିମକୋର୍ଟରେ ଆଜି ଶୁଣାଣି ହେବ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ସମ୍ବନ୍ଧିତ 40ରୁ ଅଧିକ ଆବେଦନ। କର୍ଣ୍ଣାଟକ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସିଆ କପ୍ ମହିଳା ଟି20 ପ୍ରତିଯୋଗିତା। ସୁପ୍ରିମକୋର୍ଟର ଦୁଇଜଣ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ନଙ୍ଗମୟୀ କାପମ୍, କୋଟିଶ୍ୱର ସିଂ ଏବଂ ଜଷ୍ଟିସ୍ ଆର୍ ମହାଦେବନ୍ଙ୍କୁ ଶପଥପାଠ କରାଇଛନ୍ତି। ଗତ ମଙ୍ଗଳବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଏହି ଦୁଇ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ 34 ଜଣ ବିଚାରପତି ରହିବେ। ସୁପ୍ରିମକୋର୍ଟ କଲେଜିୟମ୍ ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଏନ୍ କୋଟିଶ୍ୱର ସିଂ ଏବଂ ମାଡ୍ରାସ୍ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ଆର୍ ମହାଦେବନ୍ଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ପଦୋନ୍ନତି ପାଇଁ ସୁପାରିଶ କରିଥିଲେ। ଜଷ୍ଟିସ୍ ସିଂ ହେଉଛନ୍ତି ମଣିପୁର ରାଜ୍ୟର ପ୍ରଥମ ବିଚାରପତି ଯିଏ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟରେ ଦୁଇଟି ପଦବୀ ଖାଲି ପଡ଼ିଥିବାରୁ ଏହି ଦୁଇ ବିଚାରପତିଙ୍କ ପଦୋନ୍ନତି ପାଇଁ ସୁପାରିଶ କରାଯାଇଥିଲା। ଜଷ୍ଟିସ୍ ଅନିରୁଦ୍ଧ ବୋଷ ଚଳିତ ବର୍ଷ ଏପ୍ରିଲ 10 ଏବଂ ଜଷ୍ଟିସ୍ ଏଏସ୍ ବୋପାନ୍ନା ମେ 19 ଅବସର ଗ୍ରହଣ କରିଥିଲେ। ଓମାନ ଉପକୂଳରେ ବୁଡ଼ିଯାଇଥିବା ତେଲ ଟ୍ୟାଙ୍କରରେ ଥିବା 8 ଜଣ ଭାରତୀୟଙ୍କ ସମେତ 10 ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା 10 ଜଣଙ୍କ ମଧ୍ୟରେ 9 ଜଣ ଜୀବିତ ଥିବାବେଳେ ଜଣେ ଭାରତୀୟଙ୍କ ମୃତଦେହ ରହିଛି। ସେହି 9 ଜଣଙ୍କ ମଧ୍ୟରେ 8 ଜଣ ଭାରତୀୟ ଓ ଜଣେ ଶ୍ରୀଲଙ୍କାର ନାଗରିକ ଅଛନ୍ତି। ଚଳିତ ମାସ 15 ଓମାନ୍ର ରାସ୍ ମାଦ୍ରାକାଠାରୁ ପ୍ରାୟ 25 ନଟିକାଲ୍ ମାଇଲ୍ ଦକ୍ଷିଣ ପୂର୍ବ ଦିଗରେ ଏକ ତୈଳବାହୀ ଜାହାଜ ବୁଡ଼ିଯିବା ପରେ ଜୁଲାଇ 16 ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ସହାୟତାରେ ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହି ତେଲ ଟ୍ୟାଙ୍କରରେ 13 ଜଣ ଭାରତୀୟ ଏବଂ 3 ଜଣ ଶ୍ରୀଲଙ୍କା ନାଗରିକ ଥିଲେ। ଅନ୍ୟ 6 ଜଣଙ୍କୁ ଉଦ୍ଧାର କରିବା ଲାଗି ପ୍ରଚେଷ୍ଟା ଜାରି ରହିଛି। ସେହି ଅଞ୍ଚଳରେ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହୁଥିବାରୁ ଉଦ୍ଧାର କାର୍ଯ୍ୟ ବିଳୟିତ ହେଉଛି। ଭାରତୀୟ ନୌସେନାର ଯୁଦ୍ଧ ବିମାନ P-8I କ୍ରୁ ସଦସ୍ୟମାନଙ୍କୁ ଖୋଜିବା ଲାଗି ବ୍ୟବହାର କରାଯାଉଛି। ଇତିମଧ୍ୟରେ ଓମାନରେ ଥିବା ଭାରତୀୟ ଦୂତାବାସ ସେଠାକାର କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବା ଜଣାପଡ଼ିଛି। 170 ମିଟର ଲମ୍ବ ତୈଳବାହୀ ଜାହାଜଟି ମଝି ସମୁଦ୍ରରେ ବୁଡ଼ିଯିବାର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି। ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଚାଲିଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରାଯାଇଛି। ଆନ୍ଦୋଳନ ସମନ୍ୱୟ ସମିତି ପକ୍ଷରୁ ସଂରକ୍ଷଣ ବ୍ୟବସ୍ଥାର ପରିବର୍ତ୍ତନ କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣର ବିରୋଧ ପୂର୍ବକ ଆଜି ସାରା ଦେଶରେ ବନ୍ଦ ଡାକରା ଦିଆଯାଇଛି। ସମନ୍ୱୟ ସମିତି ହସ୍କିଟାଲ ଏବଂ ଅନ୍ୟ ଜରୁରୀକାଳୀନ ସେବାଗୁଡ଼ିକୁ ଏଥିରୁ ବାଦ୍ ଦେଇଥିବା ଜଣାପଡ଼ିଛି। ଆଜି ସକାଳେ ସଂରକ୍ଷଣ ନୀତିର ବିରୋଧ କରୁଥିବା ପ୍ରଦର୍ଶନକାରୀ ଏବଂ ପୁଲିସ୍ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣେ ଯୁବକର ମୃତ୍ୟୁ ହେବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଅନେକ ଲୋକ ଆହତ ହୋଇଛନ୍ତି। ଆଇନ କାନୁନ ବ୍ୟବସ୍ଥା ବଜାୟ ରଖିବା ଲାଗି ସାରା ଦେଶରେ ବିଭିନ୍ନ ପୁଲିସ୍ ସଂସ୍ଥା ଏବଂ ବାଂଲାଦେଶ ବର୍ଡର ଗାର୍ଡ ପକ୍ଷରୁ 229 ପ୍ଲାଟୁନ୍ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଇତିମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଗତକାଲି 6 ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଘୋଷଣା କରିଛନ୍ତି। ସରକାରୀ ଚାକିରିରେ ସଂରକ୍ଷଣ ସଂସ୍କାର ଦାବିରେ ଉଭୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଚଳିତ ମାସ 1 ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଇତିମଧ୍ୟରେ ବାଂଲାଦେଶର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିଶ୍ୱବିଦ୍ୟାଳୟ, ଅନୁବନ୍ଧିତ କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ବାଂଲାଦେଶ ସ୍ୱାଧୀନ ହେବା ପରେ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ସରକାରୀ ଚାକିରିରେ 30% ସଂରକ୍ଷଣ ଥିଲା। 2010 ସ୍ୱାଧୀନତା ସଂଗ୍ରାମୀଙ୍କ ନାତିନାତୁଣୀଙ୍କୁ ଏହି ସଂରକ୍ଷଣ ନୀତିରେ ସାମିଲ କରାଯାଇଥିଲା। 2018 ଏହାକୁ ବିରୋଧ କରାଯିବା ଫଳରେ ପ୍ରଥମ ଦ୍ୱିତୀୟ ଶ୍ରେଣୀ ଚାକିରି ପାଇଁ କୋଟା ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ସହ 30% ସଂରକ୍ଷଣ ବନ୍ଦ କରାଯାଇଥିଲା। ତେବେ ଗତମାସ 5 ବାଂଲାଦେଶ ହାଇକୋର୍ଟ ଏହି ନିର୍ଦ୍ଦେଶକୁ ବେଆଇନ ଘୋଷଣା କରିବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟରେ ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ସମ୍ବନ୍ଧିତ ଆବେଦନଗୁଡ଼ିକର ଶୁଣାଣି ହେବ। ଗତ 11 ସର୍ବୋଚ୍ଚ ନ୍ୟାୟାଳୟରେ ଏହାର ଶୁଣାଣି ହେବାର ଥିଲେ ମଧ୍ୟ ସମସ୍ତ ପକ୍ଷଙ୍କ ନିକଟରେ ସରକାରଙ୍କ ସତ୍ୟପାଠ ପହଞ୍ଚିନଥିବାରୁ ଏହାର ଶୁଣାଣିକୁ 18 ଘୁଞ୍ଚାଇ ଦିଆଯାଇଥିଲା। ଆଜି ଶୁଣାଣି ହେବାକୁ ଥିବା ଆବେଦନଗୁଡ଼ିକ ମଧ୍ୟରେ ନିଟ୍ ପରୀକ୍ଷା ରଦ୍ଦ କରିବା, ପୁନର୍ବାର ନିଟ୍ ପରୀକ୍ଷା କରିବା ଏବଂ ପ୍ରଶ୍ନପତ୍ର ପ୍ରଘଟ ସହ ଜଡ଼ିତ ବିଷୟ ରହିଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାର୍ଡିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି 40ରୁ ଅଧିକ ନିଟ୍ ସମ୍ବନ୍ଧିତ ଆବେଦନର ଏକତ୍ର ଶୁଣାଣି କରିବେ। କର୍ଣ୍ଣାଟକ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି। ଉତ୍ତର କନ୍ନଡ ଜିଲ୍ଲା ଅଙ୍କୋଲା ତାଲୁକ ଅନ୍ତର୍ଗତ ସିରୁର 66 ନମ୍ଘର ଜାତୀୟ ରାଜପଥ ନିକଟରେ ଘଟିଥିବା ଭୂସ୍କଳନ ସ୍ଥାନରେ ରାସ୍ତା ସଫା କରିବା ଲାଗି କାମ ଚାଲିଥିବା ବେଳେ ଆଉ 2ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ତେଲ ଟ୍ୟାଙ୍କର ଚାଳକ ହୋଇଥିବା ବେଳେ ଅନ୍ୟ ଜଣେ 6 ବର୍ଷୀୟ ଅବନ୍ତିକା ନାୟକ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଏନ୍ଡିଆର୍ଏଫ୍ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂସ୍କଳନ ଘଟିଥିବା ସ୍ଥାନରେ ପ୍ରବଳ ମାତ୍ରାରେ ପଥର ଏବଂ କାଦୁଅ ଜମା ହୋଇ ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗତ ମଙ୍ଗଳବାର ଦିନ ଅଚାନକ ଭୂସ୍କଳନ ଘଟି 2ଟି ଚା ଦୋକାନ ସମେତ 2ଟି ଟ୍ୟାଙ୍କର ପୋତି ହୋଇଯାଇଥିଲା। ସମ୍ପୃକ୍ତ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଲସ୍ ଭେଗାସରେ ନିର୍ବାଚନୀ ପ୍ରଚାର କରିବା ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ବାଇଡେନ୍ କରୋନା ଟିକା ନେଇସାରିଛନ୍ତି। କରୋନାର ସାମାନ୍ୟ ଲକ୍ଷଣ ବାଇଡେନ୍ଙ୍କଠାରେ ପ୍ରକାଶ ପାଇଛି। ହ୍ୱାଇଟ୍ ହାଉସ୍ର ପ୍ରେସ୍ ସଚିବ କେରିମ୍ ଜିନ୍ ପିୟର୍ କହିଛନ୍ତି କିଛିଦିନ ପାଇଁ ରାଷ୍ଟ୍ରପତି ବାଇଡେନ୍ ସମସ୍ତଙ୍କଠାରୁ ଅଲଗା ରହିବେ ଏବଂ ନିଜ କାର୍ଯ୍ୟ କରିବେ। ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ବିଷୟରେ ନିୟମିତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ବେଲାରୁଷ୍ର ବିଦେଶ ମନ୍ତ୍ରଣାଳୟ 35ଟି ୟୁରୋପୀୟ ଦେଶ ପାଇଁ ଭିସା ମୁକ୍ତ ନୀତି ଘୋଷଣା କରିଛି। ଏହି ନିଷ୍ପତ୍ତି ଆସନ୍ତାକାଲିଠାରୁ ଲାଗୁ ହେବ ଏବଂ ଚଳିତ ବର୍ଷ ଡିସେମ୍ବର 31 ପର୍ଯ୍ୟନ୍ତ ବଳବତ୍ତର ରହିବ। ବ୍ରିଟେନ୍ ସମେତ ୟୁରୋପୀୟ ସଂଘର 35ଟି ସଦସ୍ୟ ଦେଶର ନାଗରିକମାନେ ଭିସା ନଥିଲେ ମଧ୍ୟ 30 ଦିନ ପର୍ଯ୍ୟନ୍ତ ବେଲାରୁଷ୍ରେ ରହିପାରିବେ। ଛତିଶଗଡ଼ରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଆକ୍ରମଣରେ 2 ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିରେ 4 ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବିଜୟପୁର ଏବଂ ସୁକ୍ମା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ ଅଭିଯାନ ଚାଲିଥିବାବେଳେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ମହାରାଷ୍ଟ୍ରରେ ଗଡ଼ଚିରୋଲି ଜିଲ୍ଲା ଛତିଶଗଡ଼ ସୀମା ନିକଟରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି 12 ଜଣ ମାଓବାଦୀ ନିହତ ହୋଇଥିଲେ। ଏଥିରେ 2 ଜଣ ପୁଲିସ୍ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି। ଘଟଣାସ୍ଥଳରୁ 3ଟି AK-47, 2ଟି ଇନ୍ସାସ୍ ଓ ଗୋଟିଏ ସେଲ୍ଫ ଲୋଡିଂ ରାଇଫଲ ଜବତ କରାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ମରିସସ୍ରେ ପ୍ରଥମ ଜନୌଷଧି କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ମରିସସ୍ରେ ଭାରତର ଏହା ପ୍ରଥମ ଜନୌଷଧି କେନ୍ଦ୍ର। ଉଦ୍ଘାଟନ ଅବସରରେ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ମଧ୍ୟ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଜରିଆରେ ଡକ୍ଟର ଜୟଶଙ୍କର କହିଛନ୍ତି ମରିସସ୍ରେ ଜନୌଷଧି କେନ୍ଦ୍ର ସ୍ଥାପନ ବିଷୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଓ ଏବେ ତାହା ପୂରଣ କରାଯାଇଛି। ସେ କହିଛନ୍ତି ଭାରତ ମରିସସ୍ ସ୍ୱାସ୍ଥ୍ୟ ସହଯୋଗ ଯୋଜନା ଅନ୍ତର୍ଗତ ଭାରତରେ ଉତ୍ପାଦିତ ସୁଲଭ ମୂଲ୍ୟର ଔଷଧ ସେହି ଜନୌଷଧି କେନ୍ଦ୍ରରେ ମିଳିବ। ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ମରିସସ୍ରେ ଏକ ମେଡିକ୍ଲିନିକ୍ର ଉଦ୍ଘାଟନ କରିଥିଲେ। ଏସିଆ କପ୍ ମହିଳା ଟି20 ପ୍ରତିଯୋଗିତା ଆସନ୍ତାକାଲିଠାରୁ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହେବ। ଏହି ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଗ୍ରୁପ୍ ଏ ର ୟୁଏଇ ଏବଂ ନେପାଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହାପରେ ଗ୍ରୁପ୍ ଏରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଏହି ପ୍ରତିଯୋଗିତାରେ ହରମନପ୍ରୀତ କୌର ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ଗ୍ରୁପ୍ ଏରେ ଭାରତ ପାକିସ୍ତାନ ନେପାଳ ଏବଂ ୟୁଏଇ ଥିବାବେଳେ ଗ୍ରୁପ୍ ବିରେ ଶ୍ରୀଲଙ୍କା ବାଂଲାଦେଶ ଥାଇଲାଣ୍ଡ ଏବଂ ମାଲେସିଆ ଅଛନ୍ତି। ପ୍ରତିଯୋଗିତାର ସେମିଫାଇନାଲ୍ ଜୁଲାଇ 26 ଏବଂ ଫାଇନାଲ୍ ଜୁଲାଇ 28 ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂ ଏବଂ ଆର୍ ମହାଦେବନ। ଓମାନ ଉପକୂଳରେ ବୁଡ଼ିଯାଇଥିବା ତେଲ ଟ୍ୟାଙ୍କରରୁ 9 ଭାରତୀୟ ଉଦ୍ଧାର, ଜଣେ ମୃତ। ସୁପ୍ରିମକୋର୍ଟରେ ଆଜି ଶୁଣାଣି ହେବ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ସମ୍ବନ୍ଧିତ 40ରୁ ଅଧିକ ଆବେଦନ। କର୍ଣ୍ଣାଟକ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସିଆ କପ୍ ମହିଳା ଟି20 ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।